ଅଣ୍ଡା ଦୋକାନୀ ସାଥିରେ ଗଲୁ ଚାଲେ, ସିଝା ଅଣ୍ଡା ଖାଇବୁ ବୋଲି ପିଆଲୋ, ସିଝା ଅଣ୍ଡା ଖାଇବୁ ବୋଲି ଅଣ୍ଡା ଦୋକାନୀ ସାଥିରେ ଗଲୁ ଚାଲି, ସିଝା ଅଣ୍ଡା ଖାଇବୁ ବୋଲି ଅଣ୍ଡା ଦୋକାନୀ ସାଥିରେ ଗଲୁ ଚାଲି, ନନଭେଜ ଖାଇବୁ ବୋଲି ପସନ୍ଦ ହେଲା ନୀଲ ଚୁଡ଼ା କଦଳୀ, ସେଥିପାଇଁ ପ୍ରିୟା ତୁ କଲୁ ବଦଳି, ଭୁଲି ଗଲୁ ପ୍ରିୟା ଭୁଲି ଗଲୁ ପ୍ରିୟା ଧୋକା ଦେଇ, ତୋ ବୟଫ୍ରେଣ୍ଡ ଅଣ୍ଡା ଦୋକାନକୁ ଫାଇଲ ନଉଡ଼େ, ତୋ ବୟଫ୍ରେଣ୍ଡ ଅଣ୍ଡା ଦୋକାନକୁ ପବନ ନଉଡ଼େ, ତୋ ବୟଫ୍ରେଣ୍ଡ ଅଣ୍ଡା ଦୋକାନକୁ ସାଇକ୍ଲୋନ ନଉଡ଼େ, ତୋ ବୟଫ୍ରେଣ୍ଡ ଅଣ୍ଡା ଦୋକାନକୁ କାଳ ବୈଶାଖୀ ନଉଡ଼େ।